ଯୁବ ଯୌନ ସ୍ୱାସ୍ଥ୍ୟରେ ଆମେ କଥା ହେଉଛେ ଗର୍ଭ ନିରୋଧକ ଉପାୟଗୁଡ଼ିକ ବିଷୟରେ। ଶ୍ରୋତାବନ୍ଧୁ, ଆପଣ ଏହି ଗର୍ଭ ନିରୋଧକ ଉପାୟ ବିଷୟରେ କ'ଣ ଜାଣନ୍ତି ଏବଂ ପରିବାର ନିୟୋଜନରେ ଏହାକୁ କିଭଳି ଉପଯୋଗ କରାଯାଏ, ଏହି ବିଷୟରେ ନିଜ ବିଚାରକୁ ଆମ ସହ ବାଣ୍ଟିବାକୁ ବର୍ତ୍ତମାନ 2 ଟିପନ୍ତୁ ଏବଂ ନିଜର କଥାକୁ ରେକର୍ଡିଂ କରନ୍ତୁ। ମନେ ରଖନ୍ତୁ, କିଛି କିଛି ଉପଯୋଗୀ ବିଚାରକୁ ଆମେ ଯୁବ ଯୌନ ସ୍ୱାସ୍ଥ୍ୟରେ ଶୁଣାଇବୁ। ତାହେଲେ ପ୍ରତି ମଙ୍ଗଳବାର ଓ ଶନିବାର ସନ୍ଧ୍ୟା 7:00-8:00 ପର୍ଯ୍ୟନ୍ତ ଶୁଣନ୍ତୁ ଆମ କାର୍ଯ୍ୟକ୍ରମ ଯୁବ ଯୌନ ସ୍ୱାସ୍ଥ୍ୟ।